କଥାରେ ଅଛି, ବସିଥିବା ଠାବେ ଥିବୁ ଅନେଇ ପଥକୁ ବୁଜୁଳା ବୋହିବୁ ନାହିଁ। ତେଣୁ ରି ମନ ତୋହରି ଦେହରେ ଦେଖ ଦିଶୁଅଛି ଜକ ଜକ, ସେଇ ବ୍ରହ୍ମାଣ୍ଡ ଠାକୁର ଜଗତର ନାଥ ଶ୍ରୀଜଗନ୍ନାଥ ସ୍ୱୟଂ ପରମ ବ୍ରହ୍ମ ପରମାତ୍ମା ପରମେଶ୍ୱର। ତେଣୁ ଶ୍ରୀମଦ୍ ଭାଗବତରେ ଅଛି, ସକଳ ତୀର୍ଥ ତୋ ଚରଣେ ବଦ୍ରିକା ଜୀବି କି କାରଣେ। পূর্ণ সাসি এই মন বদ্রীনাথ পুরী বারাণসী এই মন বদ্রীনাথ পুরী বারাণ।